La 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 la. देखारे चोरी कलु मन को आखि इशारा रे टाणी नेलु पाख को
धीरे धीरे आसी पाखे मोर बसिलु भल पाहु बोली चुपी चुपी कहिलु
तू लागु छु सते सरगर सासी तो आड़ टाणी ए छाती रे तो ना मो लेखी देली हाँ लेखी देली तते तते भल पाऊची बोली तू साधा बाबू हसी देले तो ठारू झरई महू रूपावती लागुच तू साधा बाबू हसी देले तो ठारू झरई महू पाई दुनिया को मो भूली गाली मो भूली गाली तते तते भल पाऊची बोली
नमस्कार दर्शक बंधु आज बहुत ही सुंदर गीतटी डबिंग फॉर दैट आई वुड लव टू थैंक ଲିପୁନ ଆଲବମ୍ ପ୍ରଡ୍ୟୁସନ୍ ହାଉସ୍ ତାଙ୍କ ପାଇଁ ଗୀତ ପସିବଲ୍ କରିଛି। ୱଣ୍ଡରଫୁଲ୍ ପ୍ରଡ୍ୟୁସର୍ ଆମର ଲିପୁନ କୁମାର ପାତ୍ର ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ ବି ପ୍ରଡ୍ୟୁସ୍ କରିଥିବାରୁ। ୱଣ୍ଡରଫୁଲ୍ ମ୍ୟୁଜିକ୍ ଡିରେକ୍ଟର ଚିନ୍ମୟ ଦାସ ଆଉ ବିଭୁନ ଭାଇ ଏଜ୍ ୟୁଜୁଆଲ୍ ବହୁତ ସୁନ୍ଦର ଗୀତ କରିଛନ୍ତି। ଏହି ଗୀତକୁ ଲେଖିଛନ୍ତି ବିକୁ ବାବୁ। ତ ଅତି ସୁନ୍ଦର ଲେଖା, ଅତି ସୁନ୍ଦର କମ୍ପୋଜିସନ୍। ଆଶା କରୁଛି ଆପଣ ସମସ୍ତଙ୍କୁ ବହୁତ ହି ଭଲ ଲାଗିବ। ଦୟାକରି ଲାଇକ୍, ଶେୟାର, ସବସ୍କ୍ରାଇବ୍ କରି ଗୀତକୁ ଡେଫିନେଟ୍ଲି ଏନ୍ଜୟ।
ନମସ୍କାର, ମୁଁ ଅଙ୍କିତାରାଣୀ ପାତ୍ର। ଆଜି ଲିପୁନ ଆଲବମ୍ ପାଇଁ ସୋମେଶ ଭାଇଙ୍କ ଷ୍ଟୁଡିଓରେ ଗୋଟେ ବହୁତ ସୁନ୍ଦର ରୋମାଣ୍ଟିକ୍ ଗୀତ ରେକର୍ଡ ହେଲା, ଯାହାର ପ୍ରଡ୍ୟୁସର ଅଛନ୍ତି ଲିପୁନ କୁମାର ପାତ୍ର ସାର୍। ଆଉ ଏ ଗୀତକୁ ମ୍ୟୁଜିକ୍ ଦେଇଛନ୍ତି ଚିନ୍ମୟ ଭାଇ, ବିଭିନ୍ନ ବହୁତ ସୁନ୍ଦର ହେଇଛି ଗୀତଟି। ଲିରିକ୍ସ ଲେଖିଛନ୍ତି ବିକୁ ବାବୁ, ଲିରିକ୍ସ ମଧ୍ୟ ବହୁତ ସୁନ୍ଦର ହେଇଛି। ଆଶା କରୁଛି ଗୀତଟିକୁ ଆପଣମାନେ ନିଶ୍ଚୟ ଏନ୍ଜୟ କରିବେ ଏବଂ ଜମା ବି ଭୁଲିବେନି ଗୀତକୁ ଲାଇକ୍ ଆଉ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରିଛନ୍ତି।